ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା। Thank you.
প্রিয় বন্ধুগণ, মু পুনি থরে আপন প্রত্যেককু এই স্বাস্থ্য বিষয়ক সূচনায় স্বাগত করুছি। আসু আমি সেই কটি যন্ত্রণা উপরে আহরু কিছু বিষয় জানি নেবা। আজ আমি জানিবা কি এহার বিকারী শরীর ক্রিয়া কি প্রকার হুয়ে, আউ এহার রোগ নির্ণয় নিমন্তে কোন করা যায়। শরীরর ওজন মেরুদণ্ড মাধ্যমে ভূমিকু স্থানান্তরিত হুয়ে। ওজন দ্বারা ক্ষয়ন হওয়া নিমন্তে প্রতি পাখাপাখি দুই হাড় মধ্যে গোটিয়ে চক্রিকা থাকে। উপাস্তি, তন্তুসূত্র ও কিছু জেলি ভি পদার্থকু নেই এই চক্রিকা গঠিত হয়েছি। এই চক্রিকা শক নিরোধক অটে। এদ্বারা দুই হাড় পরস্পর মধ্যে ঘষি হয়ে ক্ষয় হবার রক্ষা পাঁতি। মেরুমজ্জা বা স্পাইনাল কর্ড মধ্যে রক্ষা পাই থাকে। স্পাইনাল কর্ডর স্নায়ু সমূহ বিভিন্ন স্থানর মেরু মধ্যর বাম ও ডাহাণ পটু বাহারি শরীরর বিভিন্ন স্থানক যাতে। মাংসপেশী ও গটিবন্ধন যা লিগামেন্ট মেরু কহতি, অস্থি সমূহর দৃঢ়তা বা স্থিরতা রক্ষা করবার সাহায্য করে থাকে। দুই মেরু হাড় মধ্যে চক্রিকা সহ এক গণ্ঠি থাকে ও দুই পার্শ্বরে দুইটি ফ্যাসেট গণ্ঠি থাকে, যেগুলি অন্টার গতি নিয়ন্ত্রণ করতে। এই রোগের যেতেগুড়ি কারণ দেখা যাই সে সমস্ত অনুধ্যান করে দেখা যাব। এই যন্ত্রণা কোণী নির্দিষ্ট তন্তু বা অংশ যথা হাড় মাংস ইত্যাদি জাত হুয়ে না। প্রত্যেক বিষয়ের শারীরিক বিকারিক্রিয়া সেই বিষয়ের আলোচনার বর্ণনা করা যাই থাকে। এঠার উল্লেখযোগ্য যে অন্টারে থিবা প্রত্যেক অংশর বিকাররে এই বেদনা অনুভূত হইপারে। মেরুচক্রিকা গঠন তাহার স্নায়ু ও রক্ত সরবরাহ ভালোভাবে জানিলে কটি যন্ত্রণা বুঝি হুয়ে। এহার রোগ নির্ণয়, অন্টারে বিভিন্ন প্রকার তন্তু থাকে ও সেমানক গঠন অতি জটিল। কটি যন্ত্রণা রোগর কথন অনুসারে জনা যায় যা কি সামাজিক সমস্যা উপরে নির্ভর করে থাকে, তেণু সিধাসলখ নির্ণয় করি হুয়ে না। মাংসপেশী ও গণ্ঠি যোগু যন্ত্রণা হলে এহাকু বিভিন্ন স্নায়ু রোগ বা মেরু অর্বুদ যা স্পাইনাল টিউমর কহতি, মেরু অস্থিভগ্ন সংক্রমণ সমস্ত পৃথক করা হুয়ে। গম্ভীর সমস্যা সৃষ্টি কলা ভি রোগ সংখ্যা বহুত কম, তাহা হেতু কটি ব্যথা রোগী মানুষ বিভিন্ন চিকিৎসা নিমন্তে প্রথমর বিশেষ নির্ণয়াত্মক পদ্ধতি উপযোগ করা যায় না। চিন্তাজনক লক্ষণ দেখা গেলে নির্ণয়াত্মক প্রতিবিম্ব পরীক্ষা মান করা যাই থাকে। এর পরীক্ষা ডাক্তারী পরামর্শ নিমন্তে দ্বিতীয় সর্বাধিক কটি যন্ত্রণা রোগী আসন্তি। যদি সাধারণ উপচার দ্বারা ন কমে, লক্ষণ বৃদ্ধি হুয়ে, স্নায়ুগত লক্ষণ নূয়া করে বাহারে ও লাল পতাকা চিহ্ন দেখা যায়, তাহলে ইমেজিং পরীক্ষা নিরীক্ষা আবশ্যক হয়ে থাকে। তাহা পূর্ব কিছু শারীরিক পরীক্ষা মধ্যে করা যায়। মেরু চক্রিকা হার্নিয়া থিলে স্ট্রেট লেগ রেজিং টেস্ট দ্বারা জনা যায়। কর্কট কড়া ইকুনা সিন্ড্রোম ও সংক্রমণ সন্দেহ কলা মাত্রে এমআরআই বা সিটি স্ক্যান করা যায়। স্পাইনাল স্টেনোসিস রোগ নিমন্তে এমআরআই বা সিটি স্ক্যান করা যায়। এমআরআই অধিক ভালো। মেরু অস্থির ঊর্ধ্বস্থানে ক্রনিক যন্ত্রণা হলে লম্বর প্রভোকেটিভ ডিসকোগ্রাফি করা যায়। নার্ভ ব্লক পরীক্ষা দ্বারা নির্দিষ্ট স্নায়ু চাপগ্রস্ত অছি কি নাহি জনা যাই থাকে। রুটিন ইমেজিং ও অপরেশন দ্বারা ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ତତ୍ସଙ୍ଗେ ସଙ୍ଗେ ଉପକାର ମଧ୍ୟ ସେ ପ୍ରକାର ମିଳେ ନାହିଁ। ଶତକଡ଼ା ଭାଗ ଏକରୁ କମ୍ ଇମେଜିଂ ଦ୍ୱାରା ରୋଗ କାରଣ ଚିହ୍ନାଇ ପଡ଼ିଥାଏ। ଇମେଜିଂ ଫଳରେ ବିପିତ ବିହୀନ କିଛି ରୋଗ ଚିହ୍ନା ପଡ଼ିଲେ ଅଯଥା ଖର୍ଚ୍ଚ ବଢ଼େ ଓ ରୋଗୀର ମାନସିକ ସ୍ଥିତି ମଧ୍ୟ ଖରାପ ହୋଇଥାଏ। ପ୍ରତିବିମ୍ବ ନିର୍ଦ୍ଦିଷ୍ଟ କେତେକ କାରଣକୁ ଛାଡ଼ିଦେଲେ, ଯାହାକି ଲାଲ ପତାକା କାରଣ କୁହାଯାଏ, ଏକ୍ସରେ, ସିଟି ସ୍କାନ୍, MRI ଇତ୍ୟାଦି ଇମେଜିଂ ପରୀକ୍ଷା ସାଧାରଣ କଟିବ୍ୟଥାରେ କରାଯାଇ ନାହିଁ। ବହୁ ଦିନର ରୋଗ ହୋଇଥିଲେ ଏକ୍ସରେ ପରୀକ୍ଷା କଲେ ରୋଗୀ ସନ୍ତୋଷ ଲାଭ କରେ। ଉଲ୍ଲେଖଯୋଗ୍ୟ ଯେ ଇମେଜ୍ ପରୀକ୍ଷା ଦ୍ୱାରା ଅନେକ ସମୟରେ ରୋଗୀର ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ। ଲାଲ ପତାକା କତିପୟ ଚିହ୍ନ ଓ ଲକ୍ଷଣମାନଙ୍କୁ ଲାଲ ପତାକା ନାମରେ ନାମ କରାଯାଇଅଛି। ଲାଲ ପତାକା ମାନେ ନୁହେଁ, ଏହା ଏକ ଜଟିଳ ଅବସ୍ଥା, କିଛି ଉଲ୍ଲେଖନୀୟ ରୋଗ ହୋଇନଥାପାରେ। ଲାଲ ପତାକା ଚିହ୍ନ ନଥାଇ ପ୍ରଥମ 4 ସପ୍ତାହ ମଧ୍ୟରେ ପ୍ରତିବିମ୍ବ ପରୀକ୍ଷା ବିଶେଷ ଫଳପ୍ରଦ ହୁଏ ନାହିଁ। ପ୍ରିୟ ବନ୍ଧୁଗଣ, ଆମେ ଜାଣିଲୁ ଆଜି କି ପ୍ରକାର ଭାବେ ଏହି କଟି ଯନ୍ତ୍ରଣାର ଆମେ ରୋଗ ନିର୍ଣ୍ଣୟ କରିପାରିବା। ଆମେ ଆମର ଆଗାମୀ ଭାଗରେ ଦେଖିବା କି ଏହାର ଉପଚାର କ'ଣ। ମୁଁ ଭାବୁଛି ଏବଂ ଆଶା କରୁଅଛି ଆପଣ ପ୍ରତ୍ୟେକଙ୍କୁ ଆଜିର ଏହି ସୂଚନା ବିଶେଷ ଲାଭପ୍ରଦ ହୋଇଥିବ। ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେସ, ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ଶ୍ରଦ୍ଧା ସର୍ବଦା ଆପଣଙ୍କଠାରେ ସହବର୍ତ୍ତି ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ନିକୋଡିମସ୍ ଭାଗ 1। ବନ୍ଧୁ, ନିକୋଡିମ ଯେହୁଦୀ ରାଷ୍ଟ୍ର ଉପରେ ଏକ ଉଚ୍ଚ ବିଶ୍ୱାସର ଅଧିକାରୀ ହୋଇଥିଲେ। ସେ ଉଚ୍ଚ ଶିକ୍ଷିତ ଥିଲେ ଏବଂ କୌଣସି ସାଧାରଣ ଚରିତ୍ରର ପ୍ରତିଭା ନଥିଲେ ଏବଂ ସେ ଜାତୀୟ ପରିଷଦର ସମ୍ମାନିତ ସଦସ୍ୟ ଥିଲେ। ଅନ୍ୟମାନଙ୍କ ସହିତ ସେ ଯୀଶୁଙ୍କ ଶିକ୍ଷା ଦ୍ୱାରା ଉତ୍ସାହିତ ହୋଇଥିଲେ। ଯଦିଓ ଧନୀ, ଶିକ୍ଷିତ ଏବଂ ସମ୍ମାନିତ, ସେ ନମ୍ର ନାଜରୀୟ ଯୀଶୁଙ୍କ ଦ୍ୱାରା ଅଭୂତ ଭାବରେ ଆକର୍ଷିତ ହୋଇଥିଲେ। ଉଦ୍ଧାରକାରୀଙ୍କ ଓଟରୁ ପଡ଼ିଥିବା ଶିକ୍ଷା ତାଙ୍କୁ ବହୁତ ପ୍ରଭାବିତ କରିଥିଲା ଏବଂ ସେ ଏହି ଚମତ୍କାର ସତ୍ୟଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କଲେ। ମନ୍ଦିର ପରିଷ୍କାର କରିବାରେ ଖ୍ରୀଷ୍ଟଙ୍କ ଅଧିକାରର ବ୍ୟବହାର ପୁରୋହିତ ଓ ଶାସକମାନଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିଥିଲା। ସେମାନେ ଏହି ଅପରିଚିତ ବ୍ୟକ୍ତିଙ୍କ ଶକ୍ତିକୁ ଭୟ କରୁଥିଲେ। ଏକ ଅସ୍ପଷ୍ଟ ଗ୍ୟାଲିଲିଅନ୍ ଦ୍ୱାରା ଏପରି ସାହସିକତାକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ସେମାନେ ତାଙ୍କ କାର୍ଯ୍ୟକୁ ସମାପ୍ତ କରିବାକୁ ଲାଗିଲେ, କିନ୍ତୁ ଏହି ଉଦ୍ଦେଶ୍ୟରେ ସମସ୍ତେ ସହମତ ହୋଇନଥିଲେ। ଏପରିକି ଲୋକ ଥିଲେ ଯେଉଁମାନେ ବିରୋଧ କରିବାକୁ ଭୟ କରୁଥିଲେ, ଯେଉଁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ। ସେମାନେ ମନେ ପକାଇଲେ ଯେ ଇସ୍ରାଏଲର ନେତାମାନଙ୍କ ପାପକୁ ଭର୍ଜନା କରିବା ପାଇଁ ଭବିଷ୍ୟତ ଭକ୍ତମାନଙ୍କୁ କିପରି ହତ୍ୟା କରାଯାଇଥିଲା। ସେମାନେ ଜାଣିଥିଲେ ଯେ ଯୋହଦୀମାନଙ୍କର ଏକ ଜାତି ସହିତ ଦାସତ୍ୱ ସେମାନଙ୍କ ଫଳାଫଳ ଥିଲା। ଈଶ୍ୱରଙ୍କ ଭର୍ଜନାକୁ ପ୍ରତ୍ୟାଖ୍ୟାନର କରିବାରେ ଜିଦ୍। ସେମାନେ ଭୟ କରୁଥିଲେ ଯେ ଯୀଶୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ପୁରୋହିତ ଓ ଶାସକମାନେ ସେମାନଙ୍କ ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରୁଥିଲେ ଏବଂ ଜାତି ଉପରେ ନୂତନ ବିପଦ ଆଣିବେ। ନିକୋଡିମସ୍ ଏହି ଭାବନାଗୁଡ଼ିକୁ ବାଣ୍ଟିଥିଲେ। ସେନେଡ୍ରିନ୍ର ଏକ ପରିଷଦରେ ଯେତେବେଳେ ଯୀଶୁଙ୍କ ଆଡ଼କୁ ଅନୁସରଣ କରାଯିବାକୁ ବିଚାର କରାଯାଉଥିଲା, ନିକୋଡିମସ୍ ସଡ଼ ସତକର୍ତ୍ତା ଏବଂ ମଧ୍ୟମତା ପାଇଁ ପରାମର୍ଶ ଦେଇଥିଲେ। ସେ ଅନୁରୋଧ କରିଛନ୍ତି ଯେ ଯଦି ଯୀଶୁ ପ୍ରକୃତରେ ଈଶ୍ୱରଙ୍କଠାରୁ ଅଧିକାର ସହିତ ବିନିଯୋଗ ହୋଇଥିଲେ, ତେବେ ତାହାଙ୍କ ଚେତାବନୀକୁ ପ୍ରତ୍ୟାଖ୍ୟାନ କରିବା ବିପଦଜନକ ହେବ। ଯାଜକମାନେ ଏହି ପରାମର୍ଶକୁ ଅବମାନନା କରିବାକୁ ସାହସ କଲେ ନାହିଁ ଏବଂ ସେହି ସମୟ ପାଇଁ ସେମାନେ ତ୍ରାଣକର୍ତ୍ତାଙ୍କ ବିରୁଦ୍ଧରେ କୌଣସି ଖୋଲା ପଦପେକ୍ଷ ନେଇନଥିଲେ। ଯୀଶୁଙ୍କ କଥା ଶୁଣିବା ପରଠାରୁ ନିକୋଡିମସ୍ ଉକ୍ତଠାରୁ ସହ ଖ୍ରୀଷ୍ଟଙ୍କ ବିଷୟରେ ଭବିଷ୍ୟତବାଣୀ ଅଧ୍ୟୟନ କରିଥିଲେ ଏବଂ ସେ ଯେତେ ଅଧିକ ଖୋଜିଲେ ତାଙ୍କ ବିଶ୍ୱାସ ଦୃଢ଼ ହେଲା ଯେ ସେ ହିଁ ଆସିବେ। ଇସ୍ରାଏଲର ଅନ୍ୟମାନଙ୍କ ସହିତ ସେ ମନ୍ଦିରର ଅପବିତ୍ରତା ଦ୍ୱାରା ବହୁତ କଷ୍ଟ ପାଇଥିଲେ। ଯେତେବେଳେ ଯୀଶୁ କ୍ରେତା ଏବଂ ବିକ୍ରେତାମାନଙ୍କ ତଡ଼ି ଦେଇଥିଲେ ସେତେବେଳେ ସେ ଏହି ଘଟଣାର ସାକ୍ଷୀ ଥିଲେ। ସେ ଈଶ୍ୱରୀୟ ଶକ୍ତିର ଚମତ୍କାର ପ୍ରଦର୍ଶନ ଦେଖିଥିଲେ। ସେ ଦେଖିଲେ ତ୍ରାଣକର୍ତ୍ତା ଗରିବମାନଙ୍କୁ ଗ୍ରହଣ କରୁଛନ୍ତି ଏବଂ ରୋଗୀମାନଙ୍କୁ ସୁସ୍ଥ କରୁଛନ୍ତି। ସେ ସେମାନଙ୍କ ଆନନ୍ଦର ରୂପ ଦେଖି ସେମାନଙ୍କ ପ୍ରଶଂସା ଶୁଣିଲେ ଏବଂ ସେ ସନ୍ଦେହ କରିପାରିଲେ ନାହିଁ। ସେ ନାଜରେତର ଯୀଶୁ ଈଶ୍ୱରଙ୍କ ପ୍ରେରିତ। ସେ ଯୀଶୁଙ୍କ ସହିତ ଏକ ସାକ୍ଷାତର ବହୁତ ଇଚ୍ଛା କଲେ କିନ୍ତୁ ଏଥିରୁ ଦୂରେଇ ଗଲେ। ତାଙ୍କୁ ଖୋଲାଖୋଲି ଖୋଜୁଛି। ଯୁଦୀମାନଙ୍କର ଜଣେ ଶାସକ ଜଣେ ଯୀଶୁଙ୍କ ସହ ସହାନୁଭୂତିରେ ନିଜକୁ ସ୍ୱୀକାର କରିବା ଅତ୍ୟନ୍ତ ଅପମାନଜନକ ହେବ, ତଥାପି ଏତେ କମ୍ ଜଣାଶୁଣା। ଏବଂ ଯଦି ତାଙ୍କର ଗସ୍ତ ସନହେଡ୍ରିନ୍ ଜ୍ଞାନକୁ ଆସେ ତେବେ ଏହା ତାଙ୍କ ନିନ୍ଦା ଏବଂ ନିନ୍ଦା ଉପରେ ଆକର୍ଷିତ କରିବ। ସେ ଏକ ଗୁପ୍ତ ସାକ୍ଷାତରେ ସ୍ଥିର କଲେ, ଏହାକୁ ବାହାନା କରି କହିଥିଲେ ଯେ ଯଦି ସେ ଖୋଲାଖୋଲି ଯିବାକୁ ଯାଉଛନ୍ତି ଅନ୍ୟମାନେ ତାଙ୍କ ଆଦର୍ଶ ଅନୁସରଣ କରିପାରନ୍ତି। ଅଲିଭ ପର୍ବତରେ ଉଦ୍ଧାରକାରୀଙ୍କ ଅବସର ସ୍ଥାନ ସ୍ୱତନ୍ତ୍ର ଅନୁସନ୍ଧାନ ଦ୍ୱାରା ଶିଖିଲେ। ସେ ନିଦରେ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କଲେ ଏବଂ ପରେ ଖ୍ରୀଷ୍ଟଙ୍କ ଉପସ୍ଥିତିରେ ନିକୋଡିମସ୍ ଏକ ଅଭୂତ ଭୟଭୀତତା ଅନୁଭବ କଲେ, ଯାହାକୁ ସେ ସ୍ୱାନ୍ତନା ଏବଂ ସମ୍ମାନର ପବନରେ ଲୁଚାଇବାକୁ ଚେଷ୍ଟା କରିଥିଲେ। ସେ କହିଲେ, ରବି, ଆମେ ଜାଣୁ ଯେ ତୁମେ ଜଣେ ଗୁରୁ ପରମେଶ୍ୱରଙ୍କ ଠାରୁ ଆସିଅଛ। ଜଣେ ଶିକ୍ଷକ ଭାବେ ଖ୍ରୀଷ୍ଟଙ୍କୁ ବିରଳ ଉପହାର ଏବଂ ଚମତ୍କାର କରିବାର ତାଙ୍କ ଅଭୂତ ଶକ୍ତି ବିଷୟରେ କହି ସେ ତାଙ୍କ ସାକ୍ଷାତକାର ପାଇଁ ବାଟ ଖୋଲିବାକୁ ଆଶା କରିଥିଲେ। ତାଙ୍କର ବାକ୍ୟଗୁଡ଼ିକ ପ୍ରକାଶ କରିବାକୁ ପରିକଳ୍ପନା କରାଯାଇଥିଲା ଏବଂ ଆତ୍ମବିଶ୍ୱାସକୁ ନିମନ୍ତ୍ରଣ କରିବା ଏବଂ କିନ୍ତୁ ସେମାନେ ପ୍ରକୃତରେ ଅବିଶ୍ୱାସ ପ୍ରକାଶ କଲେ। ସେ ଖ୍ରୀଷ୍ଟଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିନଥିଲେ, କେବଳ ଈଶ୍ୱରଙ୍କଠାରୁ ପଠାଯାଇଥିବା ଜଣେ ଶିକ୍ଷକ। ଏହି ଅଭିବାଦନକୁ ଚିହ୍ନିବା ପରିବର୍ତ୍ତେ ଯୀଶୁ ସ୍ୱୀକାର ଉପରେ ଆଖି ବା ସେହି ବ୍ୟକ୍ତି ଉପରେ ଆଖି ପକାଇଲେ ଯେପରି ତାଙ୍କ ଆତ୍ମାକୁ ପଢ଼ନ୍ତି। ତାଙ୍କର ଅସୀମ ଜ୍ଞାନରେ ସେ ତାଙ୍କ ଆଗରେ ସତ୍ୟର ସନ୍ଧାନକାରୀ ଦେଖିଲେ। ସେ ଏହି ଭ୍ରମଣରେ ବିଷୟବସ୍ତୁ ଜାଣିଲେ ଏବଂ ତାଙ୍କ ଶ୍ରୋତାଙ୍କ ମନରେ ରହିଥିବା ବିଶ୍ୱାସକୁ ଆହୁରି ଗଭୀର କରିବାର ଇଚ୍ଛା ସହିତ ସେ ସିଧାସଳଖ କଥାକୁ ଆସିଲେ। ଦୃଢ଼ ଭାବରେ ତଥାପି ଦୟାଳୁ ଭାବରେ କହିଲେ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ଏହିପରି ଯହନ 3:3 ଆମେ ପାଉଅଛୁ। ଶ୍ରୋତା, ତାଙ୍କ ସହିତ ଏକ ଆଲୋଚନାରେ ପ୍ରବେଶ କରିବାକୁ ଚିନ୍ତା କରୁଥିବା ନିକୋଡିମସ୍ ପ୍ରଭୁଙ୍କ ନିକଟକୁ ଆସିଥିଲେ, କିନ୍ତୁ ଯୀଶୁ ସତ୍ୟର ମୂଳ ନୀତି ପ୍ରକାଶ କରିଥିଲେ। ସେ ନିକୋଡିମସଙ୍କୁ କହିଥିଲେ, ଆଧ୍ୟାତ୍ମିକ ପୁନର୍ନିର୍ମାଣ ଭଳି ତତ୍ତ୍ୱଗତ ଜ୍ଞାନ ନୁହେଁ, ତୁମର କୌତୂହଳ ସନ୍ତୁଷ୍ଟ ହେବା ଆବଶ୍ୟକ ନୁହେଁ, କିନ୍ତୁ ଏକ ନୂତନ ହୃଦୟ ପାଇବା ପାଇଁ ଆପଣ ସ୍ୱର୍ଗୀୟ ଜିନିଷଗୁଡ଼ିକର ପ୍ରଶଂସା କରିବା ପୂର୍ବରୁ ଆପଣ ଉପର ଏକ ନୂତନ ଜୀବନ ଗ୍ରହଣ କରିବେ। ଯେପର୍ଯ୍ୟନ୍ତ ଏହି ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ସମସ୍ତ ଜିନିଷକୁ ନୂତନ କରିଦିଏ, ଏହା ମୋ ପାଇଁ ମୋର କର୍ତ୍ତୃପକ୍ଷ କିମ୍ବା ମୋ କାର୍ଯ୍ୟ ସହିତ ଆଲୋଚନା କରିବା ପାଇଁ କୌଣସି ଭଲ ସଞ୍ଚୟ କରିବ ନାହିଁ। ନିକୋଡିମସ୍ ବାପ୍ତିଜକ ଜହନଙ୍କ ଅନୁତାପ ଏବଂ ବାପ୍ତିସ୍ମ ବିଷୟରେ ପ୍ରଚାର ଶୁଣିଥିଲେ ଏବଂ ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ କରିବାକୁ ସୂଚାଇଥିଲେ। ସେ ନିଜେ ଅନୁଭବ କରିଥିଲେ ଯେ ଯେଉଁମାନଙ୍କ ମଧ୍ୟରେ ଆଧ୍ୟାତ୍ମିକତାର ଅଭାବ ଅଛି, ସେ ବହୁ ପରିମାଣରେ ସେମାନଙ୍କ ଧର୍ମ ଏବଂ ସାଂସାରିକ ଅଭିଳାଷ ଦ୍ୱାରା ନିୟନ୍ତ୍ରିତ ହୋଇଥିଲେ। ଖ୍ରୀଷ୍ଟଙ୍କ ଆଗମନରେ ସେ ଏକ ଭଲ ଅବସ୍ଥା ପାଇଁ ଆଶା କରିଥିଲେ, ତଥାପି ବାପ୍ତିଜିତଙ୍କର ହୃଦୟ ଅନୁସନ୍ଧାନକାରୀ ବାର୍ତ୍ତା ତାଙ୍କଠାରେ ପାପର ବିଶ୍ୱାସ କରିବାରେ ବିଫଳ ହୋଇଥିଲା। ସେ ଜଣେ କଠୋର ପାରୁସି ଥିଲେ ଏବଂ ତାଙ୍କର ଭଲ କାର୍ଯ୍ୟ ପାଇଁ ଗର୍ବ କରୁଥିଲେ। ତାଙ୍କର ଦୟା ଏବଂ ମନ୍ଦିର ସେବା ବଜାୟ ରଖିବାରେ ତାଙ୍କର ଉଦାରତା ପାଇଁ ସେ ବହୁ ସମ୍ମାନିତ ହୋଇଥିଲେ ଏବଂ ସେ ଈଶ୍ୱରଙ୍କ କୃପାରୁ ସୁରକ୍ଷିତ ମନୁଥିଲେ। ସେ ମଧ୍ୟ ଏକ ରାଜ୍ୟ ଭାବନାରେ ଆଚର୍ଯ୍ୟ ହୋଇଥିଲେ। ତାଙ୍କ ବର୍ତ୍ତମାନର ଅବସ୍ଥାରେ ଦେଖିବା ପାଇଁ ଶୁଦ୍ଧ ନୂତନ ଜନ୍ମର ଚିତ୍ର ଯାହା ଯୀଶୁ ବ୍ୟବହାର କରିଥିଲେ ନିକୋଡିମସ୍ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ନଥିଲା। ଜାତି ବାଦରୁ ଇସ୍ରାଏଲର ବିଶ୍ୱାସକୁ ପରିବର୍ତ୍ତନ ପ୍ରାୟତଃ ଜନ୍ମ ହୋଇଥିଲା, ପିଲାମାନଙ୍କ ସହିତ ତୁଳନା କରାଯାଇଥିଲା। ତେଣୁ ସେ ନିଶ୍ଚୟ ଅନୁଭବ କରିଥିଲେ ବା କରିଥିବେ ଯେ ଖ୍ରୀଷ୍ଟଙ୍କ ବାକ୍ୟକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରିବାକୁ ଉଚିତ ନୁହେଁ, କିନ୍ତୁ ଜଣେ ଇସ୍ରାଏଲୀୟ ଭାବରେ ଜନ୍ମ ହେତୁ ସେ ନିଜକୁ ଈଶ୍ୱରଙ୍କ ରାଜ୍ୟରେ ଏକ ସ୍ଥାନ ବୋଲି ନିଶ୍ଚିତ କଲେ। ସେ ଅନୁଭବ କଲେ ଯେ ତାଙ୍କର କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ, ତେଣୁ ତ୍ରାଣକର୍ତ୍ତାଙ୍କ କଥାରେ ତାଙ୍କର ଆଶ୍ଚର୍ଯ୍ୟ ହେଲା ନାହିଁ। ସେମାନଙ୍କ ନିକଟରେ ସେମାନଙ୍କର ଘନିଷ୍ଠ ପ୍ରୟୋଗ ଦ୍ୱାରା ସେ ବିରକ୍ତ ହୋଇଥିଲେ। ଫାରୁସିଙ୍କ ଗର୍ଭ ପରେ ସନ୍ଧାନକାରୀଙ୍କ ସୁତ୍ରଟ ଇଚ୍ଛା ବିରୁଦ୍ଧରେ ସଂଘର୍ଷ କରୁଥିଲେ। ସତ୍ୟ ଯେ ଆଶ୍ଚର୍ଯ୍ୟ ହେଲେ ଯେ ଇସ୍ରାଏଲର ଶାସକ ଭାବରେ ତାଙ୍କ ସ୍ଥିତିକୁ ସମ୍ମାନ ନ କରି ଖ୍ରୀଷ୍ଟ ତାଙ୍କ ଭଳି ତାଙ୍କ ସହିତ କଥା ହେବା ଉଚିତ। ନିଜ ଅଧିକାରକୁ ଆଶ୍ଚର୍ଯ୍ୟ ହୋଇ ସେ ଖ୍ରୀଷ୍ଟଙ୍କୁ ବିନମ୍ରରେ ପରିପୂର୍ଣ୍ଣ ଶବ୍ଦରେ ଉତ୍ତର ଦେଲେ, ଜଣେ ବୃଦ୍ଧ ବ୍ୟକ୍ତି ହେଲେ କିପରି ଜନ୍ମ ହୋଇପାରିବ? ସତ୍ୟ କାଟିବା ସମୟରେ ବିଭେଦକୁ ଘରକୁ ଆଣିବା ସମୟ ଅନ୍ୟମାନଙ୍କ ପରି ସେ ମଧ୍ୟ ପ୍ରକାଶ କରିଥିଲେ। ସେ ପ୍ରାକୃତିକ ବ୍ୟକ୍ତି ଈଶ୍ୱରଙ୍କ ଆତ୍ମା ଗ୍ରହଣ କରନ୍ତି ନାହିଁ, ତାଙ୍କଠାରେ କିଛି ନ୍ୟାୟ ଯାହା ଆଧ୍ୟାତ୍ମିକ ଜିନିଷକୁ ପ୍ରତିକ୍ରିୟା କରେ, କାରଣ ଆଧ୍ୟାତ୍ମିକ ଜିନିଷଗୁଡ଼ିକ ଆଧ୍ୟାତ୍ମିକ ଭାବେ ଚିହ୍ନିତ ହୁଏ। ହଁ ପ୍ରିୟ ଶ୍ରୋତା, ଯେବେ ଏହି ନିମନ୍ତ୍ରଣ ନିକୋଡିମସ୍କୁ ଦିଆଯାଇଥିଲା କି ସେହି ଆଧ୍ୟାତ୍ମିକ ଜୀବନ ଲାଭ ହେବା ପାଇଁ ନିଜକୁ ପୁନର୍ବାର ଜନ୍ମ ହେବା ଉଚିତ, ତାହା ସେ ବୁଝିପାରିଲେ ନାହିଁ। ଯେହେତୁ ସେ ଭାବୁଥିଲେ କି ସ୍ୱର୍ଗରାଜ୍ୟ ପାଇଁ ସେ ନିଜେ ପ୍ରସ୍ତୁତ ହୋଇସାରିଛନ୍ତି, ସ୍ୱର୍ଗରାଜ୍ୟ ପାଇଁ ସେହି ଟିକେଟ୍ ତାଙ୍କ ହସ୍ତରେ ଅଛି, ସ୍ୱର୍ଗରାଜ୍ୟ ପାଇଁ ସବୁକିଛି କାର୍ଯ୍ୟ ସେ କରୁଅଛି, ଆଉ ନିଶ୍ଚିତ ଭାବେ ସେ ସ୍ୱର୍ଗରାଜ୍ୟ ଯିବ। ଯେବେ ଯୀଶୁଖ୍ରୀଷ୍ଟ ତାଙ୍କୁ ଏହିପରି ସରଳ ଭାବରେ ବୁଝେଇ କହିଲେ, ଯଦି ସେ ପୁନର୍ବାର ଯଦି ଜନ୍ମ ନ ହେବେ କେବେ ହେଲେ ସ୍ୱର୍ଗରାଜ୍ୟ ଯାଇପାରିବେ ନାହିଁ। ବନ୍ଧୁ, ଯଦି ଆମେ ପୁନର୍ବାର ଯଦି ଜନ୍ମ ନ ହେବା, ଯଦି ଆମେ ସେହି ପବିତ୍ର ବାକ୍ୟ ଅନୁସାରେ ଆମେ ନ ଚାଲିବା, ତାହେଲେ ଆମେ ସ୍ୱର୍ଗରାଜ୍ୟ ଯାଇପାରିବା ନାହିଁ। ଯେହେତୁ ସ୍ୱର୍ଗରାଜ୍ୟ ଯାହାର ଯେଉଁମାନଙ୍କର ହୃଦୟ ପରିଷ୍କାର ଆଧ୍ୟାତ୍ମିକ ଭାବେ ଘଡ଼ିଅଛି, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଆଚରଣ କରୁଛନ୍ତି, ଈଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲୁଛନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରାପ୍ତ ହୋଇପାରିବେ ବା ଈଶ୍ୱରଙ୍କ ରାଜ୍ୟରେ ବାସ କରିପାରିବେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେମାନେ ନିକୋଡିମସ୍ ପରି ନ ହେଇ ଆମ ମନକୁ ପାପରୁ ଫେରେଇ ପାପ ସ୍ୱୀକାର କରି ଈଶ୍ୱରଙ୍କ ନାମରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛି ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ଧୋଇଦିଅ। ଶତ୍ରୁ ସୈତାନ ହାତରୁ ଆମମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।
ଜୀବନେ ସଜାଇ ପାପର ଜୁଆଳି ଭାରାକ୍ରାନ୍ତ ମୁଆଜି ଜୀବନେ ସଜାଇ ପାପର ଜୁଆଳି ଭାରାକ୍ରାନ୍ତ ମୁଆଜି ଫେରି
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।